ଶାନ୍ତି 16/5/2026 ପ୍ରାତଃ ମୁରଲୀ ମିଠେ ବଚ୍ଚେ ସର୍ବଦା ମନେ ରଖ ବହୁତ ସମୟ ବିତିଗଲାଣି ଆଉ ଅଳ୍ପ ସମୟ ବାକି ଅଛି ଏବେ ତ ଘରକୁ ଯିବାକୁ ହେବ ଏହି ଛି ଛି ଶରୀର ଏବଂ ଦୁନିଆକୁ ଭୁଲିବାକୁ ହେବ ପ୍ରଶ୍ନ କେଉଁ ନିଶା ଅର୍ଥାତ୍ ଖୁସି ନିରନ୍ତର ରହିଲେ ସ୍ଥିତି ବହୁତ ଫାଷ୍ଟ କ୍ଲାସ୍ ରହିବ ଉତ୍ତର ନିରନ୍ତର ଏହି ନଶା ରହୁ ଯେ ମିରୁଆ ମଦ ମଲୁକା ଶିକାର ଅର୍ଥାତ୍ କାହାର ପୁଷ ମାସ ତ କାହାର ସର୍ବନାଶ ଆମେ ମଲୁକା ଅର୍ଥାତ୍ ଫରିସ୍ତା ହୋଇ ନିଜର ପ୍ରେମିକଙ୍କ ସହିତ ଘରକୁ ଯିବା ବାକି ଏଠାରେ ସବୁକିଛି ସମାପ୍ତ ହୋଇଯିବ ଏବେ ଆମେ ଏହି ପୁରୁଣା ଶରୀରକୁ ଛାଡ଼ି ନୂଆ ଶରୀର ଧାରଣ କରିବା ଏହି ଜ୍ଞାନ ସାରା ଦିନ ବୁଦ୍ଧିରେ ଚିନ୍ତନ ଚାଲିଲେ ଅପାର ଖୁସି ରହିବ ସ୍ଥିତି ଫାଷ୍ଟ କ୍ଲାସ୍ ହୋଇଯିବ ଗୀତ ୟହ କନ୍ ଆଚ ଆୟା ଓମ୍ ଶାନ୍ତି ଏହି କଥା କିଏ କହିଲେ ସନ୍ତାନ ମାନେ ଅତୀନ୍ଦ୍ରିୟ ସୁଖମୟ ଜୀବନକୁ ଆସି କହୁଛନ୍ତି ବେହଦର ପିତା ଆସିଯାଇଛନ୍ତି କଣ ପାଇଁ ଏହି ପତିତ ଦୁନିଆକୁ ପରିବର୍ତ୍ତନ କରି ପବିତ୍ର ଦୁନିଆ ଗଢ଼ିବା ପାଇଁ ପବିତ୍ର ଦୁନିଆ କେତେ ବଡ଼ ହୋଇଥିବ ପତିତ ଦୁନିଆ କେତେ ଛୋଟ ଏ କଥା ତୁମେ ପିଲାମାନଙ୍କ ବୁଦ୍ଧିରେ ଆସିବା ଉଚିତ ଏଠାରେ କେତେ କୋଟି କୋଟି ମନୁଷ୍ୟ ଅଛନ୍ତି ଏହାକୁ ପତିତ ଭ୍ରଷ୍ଟାଚାରୀ ଦୁନିଆ କୁହାଯାଏ ମଧୁର ସନ୍ତାନମାନଙ୍କର ମନରେ ଆସିବା ଉଚିତ ଆମର ନୂଆ ଦୁନିଆ କେତେ ଛୋଟ ହେବ ଆମେ କିପରି ରାଜତ୍ୱ କରିବୁ ଆମ ଭାରତ ଭଳି ଆଉ କୌଣସି ଦେଶ ହୋଇପାରିବ ନାହିଁ ଏହି କଥା କେହି ବୁଝୁନାହାନ୍ତି ଯେ ଭାରତ ସ୍ୱର୍ଗ ଥିଲା ତା ଭଳି ଆଉ କୌଣସି ଦେଶ ହୋଇପାରିବ ନାହିଁ ତୁମେ ବୁଝିପାରୁଛ ଏହି ଭାରତ ତ ଏବେ କୌଣସି କାମର ନୁହେଁ ଭାରତ ସ୍ୱର୍ଗ ଥିଲା ଏବେ ନାହିଁ ଏହି କଥା କାହାର ମନେ ପଡ଼ୁନାହିଁ ଯେ ଆମର ଭାରତ ସବୁଠାରୁ ଉଚ୍ଚ ଏବଂ ସବୁଠାରୁ ପ୍ରାଚୀନ ତୁମ ପିଲାମାନଙ୍କର ବୁଦ୍ଧିକୁ ଆସୁଛି ତାହା ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ତୁମ ମଧ୍ୟରେ ସେତିକି ଖୁସି ଓ ସେତିକି ସମ୍ମାନ ରହୁଛି ବେହଦର ବାବା ଆସିଯାଇଛନ୍ତି କଳ୍ପ କଳ୍ପ ଆସୁଛନ୍ତି ମାୟା ରାବଣ ଯିଏକି ଆମର ରାଜ୍ୟ ଭାଗ୍ୟ ଛଡ଼ାଇ ନେଉଛି ସେହି ରାଜ୍ୟ ଭାଗ୍ୟ ପୁନର୍ବାର ବାବା ଆସି ଆମ ଆତ୍ମାମାନଙ୍କୁ ଦେଉଛନ୍ତି ଏତିକି ନୁହେଁ ଯେ କୌଣସି ଲଢ଼ାଇ ଦ୍ୱାରା ଛଡ଼ାଇ ନିଆଯାଉଛି ନା ରାବଣ ରାଜ୍ୟରେ ଭାରତ ତ ଭ୍ରଷ୍ଟାଚାରୀ ହୋଇଯାଇଛେ ଶ୍ରେଷ୍ଠାଚାରୀରୁ ଆମେ ଭ୍ରଷ୍ଟାଚାରୀ ହୋଇଯାଇଥାଉ ଦୁନିଆକୁ ଦେଖ କେତେ ବିସ୍ତାରିତ ହୋଇଗଲାଣି ଆମର ଭାରତ ଦେଶ କେତେ ଛୋଟ ଥିଲା ସ୍ୱର୍ଗରେ ଆମେ କେତେ ସୁଖୀ ରହିବା ହୀରା ଲୀଳା ମହଲ ହେବ ସେଠାରେ ରାବଣ ନଥାଏ ତୁମ ପିଲାମାନଙ୍କ ବୁଦ୍ଧିରେ ଖୁସି ରହିବା ଉଚିତ ଅତୀନ୍ଦ୍ରିୟ ସୁଖ ରହିବା ଉଚିତ ବାବା କହୁଛନ୍ତି ଦେହି ଅଭିମାନୀ ହୁଅ ବେହଦର ଅଭିମାନ ତୁଟାଇବା ପାଇଁ ବାବା କହିଥିଲେ 108 ତାଳି ପକାବାଲା କପଡ଼ା ପିନ୍ଧ ଯଦିଓ ବ୍ରହ୍ମା ବାବାଙ୍କର ବଡ଼ ବଡ଼ ଲୋକଙ୍କ ସହିତ ହୀରା ଲୀଳା ବ୍ୟବସାୟମାନଙ୍କ ସହିତ ସମ୍ପର୍କ ଥିଲା କିନ୍ତୁ ସେହି ଅଭିମାନ ଯେପରି ଦୂର ହେବ ଦେହି ଅଭିମାନୀ ହେବାକୁ ପଡ଼ିବ ମୁଁ ଆତ୍ମା ଏହା ମୋର ପୁରୁଣା ଶରୀର ଏହାକୁ ଛାଡ଼ି ନୂଆ ଫାଷ୍ଟ କ୍ଲାସ୍ ଶରୀର ନେବାର ଅଛି ସର୍ପତ ଗୋଟିଏ କାତି ଛାଡ଼ି ଆଉ ଗୋଟିଏ ଧାରଣ କରୁଛି ତୁମ ପିଲାମାନଙ୍କର ବୁଦ୍ଧିରେ ଜ୍ଞାନ ରହିଛି ଏହି ପୁରୁଣା ଶରୀରକୁ ଛାଡ଼ି ଆମେ ଆଉ ଗୋଟିଏ ନୂଆ ଶରୀର ନେବୁ ପୁଣି ଗୋଟିଏ ପରେ ଗୋଟିଏ ଶରୀର ମିଳିବ ଏହିସବୁ ଜ୍ଞାନ ତ ପିଲାମାନଙ୍କ ବୁଦ୍ଧିରେ ଚିନ୍ତନ ଚାଲିବା ଦରକାର ଏହା ତ ଛି ଛି ଦୁନିଆ ଅଟେ ଏହାକୁ ଦେଖୁଥିଲେ ମଧ୍ୟ ବୁଦ୍ଧିରୁ ଭୁଲିଯିବାକୁ ପଡ଼ିବ ଆମେ ଏବେ ଯାତ୍ରା କରୁଛୁ ଆମର ବୁଦ୍ଧିର ଯୋଗ ଘର ଆଡ଼କୁ ଯାଉଛି ଏହି ଅଭ୍ୟାସ ତ କରିବାକୁ ପଡ଼ିବ ନା ଏହି ଶରୀର ବି ପୁରୁଣା ଦୁନିଆ ମଧ୍ୟ ପୁରୁଣା ଅଟେ ସାକ୍ଷାତକାର ତ କରିସାରିଛନ୍ତି ଏବେ ଏହି ଦେହ ଏବଂ ଦେହର ସର୍ବସମ୍ବନ୍ଧକୁ ଛାଡ଼ି ଘରକୁ ଯିବାକୁ ହେବ ଭିତରେ ଖୁସି ରହିଛି ଯେ ଏବେ ଆମକୁ ଘରକୁ ଫେରିବାର ଅଛି
ବୁଦ୍ଧିଯୋଗ ସେହିଠାରେ ହିଁ ଲଗାଇବାର ଅଛି। ଜଣେ ଅନ୍ୟ ଜଣଙ୍କୁ ଏହି କଥା ଶୁଣାଇବାକୁ ହେବ। ମନମନା ଭବ ଅର୍ଥାତ୍ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ। ଏହା ବହୁତ ଶକ୍ତିଶାଳୀ ମନ୍ତ୍ର ଅଟେ। ଯଦିଓ ଗୀତାକୁ ବହୁତ ଲୋକ ପଢୁଛନ୍ତି କିନ୍ତୁ ଅର୍ଥ କିଛି ବୁଝୁନାହାନ୍ତି। ଯେପରି ଅନ୍ୟ ସବୁ ଶାସ୍ତ୍ର ପଢୁଛନ୍ତି ସେହିପରି ପଢି ନେଉଛନ୍ତି। ଏ କଥା କେବେ କାହାରି ବୁଦ୍ଧିରେ ଆସିବ ନାହିଁ ଯେ ଆମେ ଭବିଷ୍ୟତ ପାଇଁ ରାଜଯୋଗ ଶିକ୍ଷା କରୁଛୁ। ବହୁତ ସମୟ ଚାଲିଗଲାଣି, ଏବେ ଆଉ ଅଳ୍ପ ସମୟ ବାକି ଅଛି। ଏହିଭଳି ନିଜର ମନୋରଞ୍ଜନ କରି ଖୁସି ହେବା ଉଚିତ। ଏସବୁ କିଛି ତ ସମାପ୍ତ ହେବାକୁ ଯାଉଛେ। କାହାର ସର୍ବନାଶ ତ କାହାର ପୁଷମାସ। ଆମେ ଫରିସ୍ତା ହୋଇ ନିଜର ପ୍ରେମିକ ବାବାଙ୍କ ସହିତ ଘରକୁ ଯିବା। ଏ କଥା ଆତ୍ମାମାନଙ୍କର ପିତା ଆସି ଶିକ୍ଷା ଦେଉଛନ୍ତି। ବାବା ପିଲାମାନଙ୍କ ସହ ସାଧାରଣ ଭାବେ ମିଶୁଥିଲେ ମଧ୍ୟ ସର୍ବୋଚ୍ଚ ଅଟନ୍ତି। ବାବା ଆସିଛନ୍ତି ବେହଦର ସମ୍ପତ୍ତି ଦେବା ପାଇଁ। ଏହିଭଳି କଳ୍ପ କଳ୍ପ ଆସୁଛନ୍ତି। ଏହା ତ ଛି ଛି ଦୁନିଆ ଅଟେ। ଏହିଭଳି କଥାବାର୍ତ୍ତା ନିଜ ସହିତ କରିବାକୁ ପଡିବ। ଏହାକୁ କୁହାଯାଏ ବିଚାର ସାଗର ମନ୍ଥନ। ଏହି ଶାସ୍ତ୍ର ଆଦି ତ ଜନ୍ମ ଜନ୍ମାନ୍ତର ପଢି ଆସିଛୁ। ଏବେ ଜଣାପଡୁଛି ଯେ ଆମେ ଭାରତବାସୀମାନେ ଯେତିକି ଜପ ତପ ଆଦି କରିଛନ୍ତି ସେତେ ଆଉ କେହି କରିନାହାନ୍ତି। ଯେଉଁମାନେ ପ୍ରଥମେ ଆସିଥିବେ ସେହିମାନେ ହିଁ ମଧ୍ୟ ଭକ୍ତି କରିଛନ୍ତି ଏବଂ ସେହିମାନେ ହିଁ ଜ୍ଞାନ ଯୋଗରେ ମଧ୍ୟ ଆଗକୁ ଯିବେ। କାହିଁକି ନା ସେମାନଙ୍କୁ ପୁଣି ପ୍ରଥମେ ପ୍ରଥମେ ନମ୍ବରରେ ଆସିବାକୁ ଅଛେ। ତୁମେ ଦେଖୁଛ କେହି କେହି ତ ବହୁତ ଭଲ ପୁରୁଷାର୍ଥ କରୁଛନ୍ତି। ତୁମେ ପିଲାମାନେ ଯେଉଁମାନେ କି ଏହି ଆତ୍ମିକ ସେବାରେ ଲାଗି ରହିଛ ସେମାନଙ୍କ ପାଇଁ ତ ବହୁତ ଭଲ। ସେମାନେ ବାସ୍ତବିକ ଯେପରି ଭଟିରେ ବସିଛନ୍ତି ସେହି ସମ୍ବନ୍ଧ ଅଟୁଟ ହୋଇଯାଇଛି ଏବଂ ଯେଉଁମାନେ ଗୃହସ୍ଥ ବ୍ୟବହାରରେ ରହି ଏହି ଜ୍ଞାନ ଶୁଣୁଛନ୍ତି ଏବଂ ଶୁଣାଉଛନ୍ତି ସେମାନେ ପୁରୁଣାମାନଙ୍କ ଠାରୁ ମଧ୍ୟ ତୀବ୍ର ଗତିରେ ଆଗକୁ ଯାଇଛନ୍ତି। ଦେଖାଯାଉଛି ନୂଆ ଭାବେ ଆସିଥିବା ଆତ୍ମାମାନେ ବହୁତ ତୀବ୍ର ବେଗରେ ଆଗକୁ ବଢୁଛନ୍ତି। ତୁମେ ଯଦି ତାଲିକା ବାହାର କରିବ ତେବେ ଜଣା ପଡିଯିବ ପ୍ରଥମେ ପ୍ରଥମେ ତୁମମାନଙ୍କର ମାଳା ତିଆରି ହୋଇଯାଇଥିଲା। ପୁଣି ଦେଖାଗଲା ଯେ କେତେ ଭଲ ଭଲ ପିଲା ଯିଏକି ତିନି ଚାରି ନମ୍ବରରେ ଥିଲେ ସେମାନେ ମଧ୍ୟ ଚାଲିଗଲେ, ଏକଦମ ପ୍ରଜାପଦକୁ ଆସିଗଲେ। ଏବେ ତୁମର ଏହା ବିଦ୍ୟାର୍ଥୀ ଜୀବନ ଅଟେ। ଗୃହସ୍ଥ ବ୍ୟବହାରରେ ରହି ଏହି ପାଠ ପଢୁଛ। ବହୁତ ପିଲା ଅଛନ୍ତି ଯେଉଁମାନେ କି ଡବଲ ପାଠ ପଢିଥାନ୍ତି ଯାହାଦ୍ୱାରା ସହଜରେ ଉପରକୁ ଉଠି ଯାଇଥାନ୍ତି। ତୁମର କାମ ହେଲା ଗୃହସ୍ଥ ବ୍ୟବହାରରେ ରହି ଏହି ପାଠ ପଢିବା। ଏଥିରେ ମଧ୍ୟ କନ୍ୟାମାନେ ବହୁତ ତୀବ୍ର ବେଗରେ ଯିବା ଉଚିତ। କନ୍ୟାମାନଙ୍କ ନିମନ୍ତେ କହ୍ନେଇ ବା ଗୋପାଳ ନାମର ମଧ୍ୟ ଗାୟନ ହୋଇଛି। ଏମିତି ତ ସେମାନେ ମଧ୍ୟ ଗୋପ ଅଟନ୍ତି, କାରଣ ଏହା ପ୍ରବୃତ୍ତି ମାର୍ଗ ଅଟେ ନା। ତୁମେ ସତ୍ୟ ଯୁଗରେ ଦେବୀ ଦେବତା ଧର୍ମର ଥିଲ। ଏହି ଲକ୍ଷ୍ମୀ ନାରାୟଣ ପ୍ରବୃତ୍ତି ମାର୍ଗରେ ରହି ରାଜତ୍ୱ କରୁଥିଲେ। ଏହି କଥା ତୁମ ବୁଦ୍ଧିରେ ଚିନ୍ତନ ଚାଲିବା ଉଚିତ ଯେ ଆମେ କ'ଣ ହେଉଛୁ। ଦେବତାମାନେ କ'ଣ ଫାଷ୍ଟ କ୍ଲାସ ଚରିତ୍ରବାନ ଥିଲେ। ଭକ୍ତମାନେ ସେମାନଙ୍କ ସମ୍ମୁଖରେ ଯାଇ ମହିମା ଗାନ କରୁଛନ୍ତି। ଆପଣ ସର୍ବଗୁଣ ସମ୍ପନ୍ନ, ଷୋଳ କଳା ସମ୍ପୂର୍ଣ୍ଣ, ମୁଁ ପାପୀ କପଟୀ ଅଟେ, ମୁଁ ନିର୍ଗୁଣ ହାର, ମୋର ଭିତରେ କିଛି ଗୁଣ ନାହିଁ। ତେବେ ଏଥିରେ ଭଗବାନଙ୍କୁ କରୁଣା ବା କୃପା କରିବାର ନାହିଁ। ବାସ୍ତବରେ କରୁଣା ବା କୃପା ନିଜକୁ ନିଜ ଉପରେ ହିଁ କରିବାକୁ ପଡିଥାଏ। ତୁମେ ହିଁ ଦେବତା ଥିଲ, ଏବେ କ'ଣ ହୋଇଯାଇଛ ନିଜକୁ ଦେଖ, ପୁଣି ପୁରୁଷାର୍ଥ କରି ଦେବତା ହୁଅ। ଶ୍ୟାମରୁ ସୁନ୍ଦର ହେବା ପାଇଁ ପୁରୁଷାର୍ଥ କରିବାକୁ ପଡିଥାଏ। ଏ କଥା ତ ଭକ୍ତି ମାର୍ଗରେ କହିଥାନ୍ତି ଯେ ମୁଁ ମରିବାକୁ ଯାଉଥିଲି, ଅମୁକଙ୍କର କୃପାରୁ ମୁଁ ବଞ୍ଚିଗଲି ବା ତାଙ୍କ ଆଶୀର୍ବାଦରୁ ମୁଁ ବଞ୍ଚିଗଲି। ମହାତ୍ମା ଆଦିଙ୍କର ହାତ ଧରି କହିବେ ଆପଣଙ୍କର ଆଶୀର୍ବାଦ ଦରକାର। ଏଠାରେ ତ ପାଠପଢା ହେଉଛି, କୃପା ଆଦିର କିଛି କଥା ନାହିଁ। ମନମନା ଭବର ଅର୍ଥ ରହିଛି ନା। ଦୁନିଆରେ ମନ୍ତ୍ର ତ ବହୁତ ଦେଉଛନ୍ତି, ଅନେକ ପ୍ରକାରର ହଟଯୋଗ ଶିଖାଉଛନ୍ତି। ପ୍ରତ୍ୟେକଙ୍କର ଶିକ୍ଷା ଅଲଗା ଅଲଗା ଅଟେ। ହଟଯୋଗର ନମୁନା ଯଦି ଦେଖିବାର ଅଛି तेबे जयपुर म्यूजियम रे जाई देखो। एठारे तो केते आराम रे तुमे माने बसीछ। बुद्धि रे रहिछि बाबा आमको पुनर्बार राज्य भाग्य देउछंती। सही ठारे ही अद्वितीय देवी देवता धर्म थिला, अन्य कोनोसी धर्म न थिला। दुई हाथ रे ही ताली बजी थाए। सेठारे गोटिए धर्म थिला, तेनो कोनोसी झगड़ा हेउ न थिला। एबे हेउछि कलिजुग, कलिजुग शेष हेले भक्ति मध्यम पूर्ण हेबो। एबे तो मनुष्य मानंकर केते बुद्धि हुई चालीछि। धरणीर आयतन तो बढ़ु नाही, धरणीर आयतन तो सेतिकी रहिछि, बाकी मनुष्य कम बेसी हेउछंती। सेठारे मनुष्य बहुत कम थिले, किंतु एही दुनिया ही रहिबो, दुनिया छोट हेबो नाही। तेणु तुम संतान मानंकर बहुत खुशी रहिबा उचित। आमे जोग बल द्वारा बाबांकर श्रीमत आधार रे निजर राज्य स्थापन करुछु। बाबा कहुछंती केवल मते मने पकाओ, तेबे तुमर पाप भस्म होइजिव। आत्मारे ही विकार रूपी खाद मिसी जाइछे ना। केवल कहुछंती सत्व रजो तमो, ए कथा देखाउ नाहंती जे आत्मारे ही विकार रूपी खाद मिसी जाइछे। प्रथमे सुवर्ण जुग थिला, आत्मा पवित्र सुना थिला, तापरे रूपार खाद मिसिबा परे ताकु रौप्य जुग बा चंद्रवंशी कुहागला। अंग्रेजी अक्षर केते भल लागुछे, गोल्डेन, सिल्भर, कपर, पुणी आयरन, अर्थात सुना, रूपा, तंबा, पुणी लुहा। बाबा बुझाउछंती आत्मा माने आत्मारे विकार रूपी खाद मिसी जाइछे, ताहा बाहरिबो किपरि? सत्वरु तम होइ जाइछे, तेणु तमरु सतो किपरि हेबो? भाबुछंती गंगारे स्नान करिबा द्वारा सतो प्रधान होइजिबो, किंतु एहा तो होई पारिबो नाही। गंगा स्नान आदि तो प्रतिदिन करि चालिछंती, कहार कहार तो अभ्यास होई जाइछि, अर्थात बहुत ओषा बार व्रत इत्यादि करि थांती, केनाल आदि रे जाय मध्य स्नान करंती। तुमको बाबा कहुछंती बाबांको मने पकाइबार नियम को पक्का कर, स्मृति रूपी स्नान बा यात्रा कर। बाबा ज्ञान स्नान मध्य कराउछंती, जोगर यात्रा सिखाउछंती। बाबा ज्ञान देउछंती, एथिरे जोग करिबा पई ज्ञान, सृष्टि चक्रर मध्य ज्ञान रहिछि। बाकी शास्त्रर ज्ञान दाता तो बहुत अछंती, किंतु जोग विषय रे किछि जानि ही नाहंती। हट जोग को जोग बोली भावि नेउछंती। जोग आश्रम तो अनेक अछे, सेमाने मनमना भवर मंत्र मध्य देउछंती, किंतु बाबांकर व्यतीत कोनोसी मनुष्यंक निकटरे एही ज्ञान नाही। एबे 84 जन्मर चक्र शेष हेला, पुणी नुआ दुनिया आरंभ हेबो। एही सृष्टि रूपी वृक्ष वृद्धि किपरि हेउछि जे, से कथा तुम मानंक बुद्धि रे रहिछि। एठारे राज्यत्व स्थापना हेउछि, समस्ते कण एकाठी फेरी पारिबे कि? ब्राह्मण मानंकर वृक्ष बहुत बड़ हेबो, तेणु अल्प अल्प करि जिबे, प्रजा तयारी होई चलिबे। जदि केही अल्प ज्ञान मध्य सुनि नेबे, तेबे मध्य प्रजारे आसी जिबे। सेंटर गुड़िकर संख्या बहुत होई चलिबो, भिन्न भिन्न स्थान मानंकरे प्रदर्शनी मान हेबाकु लागिबो। जेपरी मंदिर बा देवी देवतांकर पीठ मान तयारी हेउ चालीछि, तेहीपरी तुमर प्रदर्शनी मध्य गाँ गाँ मानंकरे हेबो। तेणु घरे घरे प्रदर्शनी चित्र रखिबाकु हेबो, वृद्धि प्राप्त होई चालिबो। सेथिपाई एही चित्र गुड़िकु मध्य शेषरे छपाइबाकु हेबो। समस्तंक निकटकु बाबांकर संदेश जीवार अछि, पिलामानंकु बहुत सेवा करिबाकु हेबो। एबे एही सबु प्रोजेक्टर प्रदर्शनी आदिर फैशन बाहरिछि, तेणु गाँ गाँ मानकरे सिखाइबाकु पड़िबो, सेमाने मध्य भल भावरे बुझिबे। शिव जयंती रो गायन मध्य अछि, किंतु से किपरि आसिथांती एही कथा कहाकु भी जणा नाही। शिव पुराण इत्यादि रे एही सबु कथा नाही। एही सबु कथा तुमे माने सुणुछ, सुणिबा समय रे भल लागुछि, पुणि भूली जाउछंती। जदि ज्ञान रो पॉइंट भल भावरे धारणा होई थाय, तेबे सेवा मध्य भल भावरे करि पारिबो, किंतु सबु ज्ञानर पॉइंट केही भी धारण करि पारु नाहंती। भाषण करि आसिबा परे ପୁଣି ବିଚାର ଆସୁଛି ଯେ ଅମୁକ ପଏଣ୍ଟ ବୁଝାଇଥିଲେ ଭଲ ହୋଇଥାନ୍ତା। ଯେଉଁମାନଙ୍କର ଦେହ ଅଭିମାନ ନଥିବ ସେ ତୁରନ୍ତ କହିଦେବେ। ଭାଷଣ କରିସାରିବା ପରେ ପୁଣି ବିଚାର କରିବେ, ମୁଁ ସବୁ ପଏଣ୍ଟକୁ ଠିକ୍ ଭାବରେ ବୁଝାଇଛି ତ, ଏହି ଏହି ପଏଣ୍ଟ ସବୁ ଭୁଲିଗଲି। ଜ୍ଞାନର ପଏଣ୍ଟ କିଛି ବି ସାଥିରେ ସତ୍ୟ ଯୁଗକୁ ଯିବ ନାହିଁ, ଏସବୁ କେବଳ ବର୍ତ୍ତମାନ ପାଇଁ, ପୁଣି ଏସବୁ ସମାପ୍ତ ହୋଇଯିବ। ଏହି ଆଖିରେ ଯାହା କିଛି ଏବେ ଦେଖୁଛ ଏସବୁ ସତ୍ୟ ଯୁଗରେ ରହିବ ନାହିଁ। ଏବେ ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, ଏବେ ତୁମେ ତ୍ରିନେତ୍ରୀ ହେଉଛ। ବାବା ଆସି ତୁମକୁ ଜ୍ଞାନ ଦେଉଛନ୍ତି ଯାହାକୁ ଆତ୍ମା ଧାରଣ କରୁଛି। ଆତ୍ମାଙ୍କୁ ତୃତୀୟ ନେତ୍ର ମିଳୁଛି, ଏହି ଜ୍ଞାନ କାହାରି ନିକଟରେ ନାହିଁ ଯେ ମୁଁ ଆତ୍ମା ଅଟେ, ଏହି ଶରୀର ଦ୍ୱାରା ହିଁ କାର୍ଯ୍ୟ କରୁଛି। ବାବା ଆମକୁ ପଢ଼ାଉଛନ୍ତି ଏହି କଥା ବୁଦ୍ଧିରେ ରଖିବା, ଏହିଥିରେ ମେହନତ ରହିଛି। ପିଲାମାନଙ୍କୁ ମେହନତ କରିବା ଉଚିତ ଏବଂ ଖୁସିରେ ରହିବା ଉଚିତ। ବାସ୍, ଏବେ ଆମର ରାଜ୍ୟ ଆସିଲା କି ହିଁ ଆସିଲା, ତୁମେ ଜାଣିଛ ଆମ ରାଜ୍ୟରେ କ'ଣ କ'ଣ ହେବ। ତୁମମାନଙ୍କୁ ତ ବହୁତ ଖୁସି ହେବା ଉଚିତ ଯେ ଆମେ ଏହି ପାଠ ପଢ଼ା ଦ୍ୱାରା ରାଜ୍ୟ ନେଉଛୁ। ବିଦ୍ୟାର୍ଥୀଙ୍କୁ ନିଜର ପଦବୀ ମଧ୍ୟ ମନେ ରଖିବା ଉଚିତ, ଆମେ ଭବିଷ୍ୟତ ପାଇଁ ପାଠ ପଢ଼ୁଛୁ। ଯଦି ଭଲ ପଢ଼ିବ ତେବେ ରାଜଗାଦୀ ଉପରେ ବସିବ, ରାଜଗଦିର ଅଧିକାରୀ ତ ନାମୀଗ୍ରାମୀ ହୋଇଯାଇଥାନ୍ତି। ଏବେ ଯଦି ତାଲିକା ବାହାର କରିବା, ମାଳା ତିଆରି କରିବା, ତେବେ ସମସ୍ତେ କହିବେ ଅମୁକ କନ୍ୟା ଆମ ସେଣ୍ଟରକୁ ପଠାଅ, ଆମକୁ ଟିକେ ଜ୍ଞାନ ଯୋଗ ଦ୍ୱାରା ସତେଜ କରିବେ। ଭାଷଣ କରୁଥିବା ଆତ୍ମାଙ୍କୁ ସମସ୍ତେ ଡାକିଥାନ୍ତି, ତେବେ ସେମାନଙ୍କର ସମ୍ମାନ ମଧ୍ୟ ରଖିବା ଉଚିତ, ଆମକୁ ଏହାଙ୍କ ଭଳି ଯୋଗ୍ୟ ହେବାର ଅଛି। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ପଏଣ୍ଟ, ଅତୀନ୍ଦ୍ରିୟ ସୁଖର ଅନୁଭବ କରିବା ପାଇଁ ଦେହର ଅଭିମାନକୁ ତୁଟାଇବାର ପୁରୁଷାର୍ଥ କରିବାକୁ ହେବ। ଏବେ ଘରକୁ ଫେରିବାର ଅଛି, ସେଥିପାଇଁ ବୁଦ୍ଧିର ଯୋଗ ଘର ସହିତ ଲାଗି ରହିଥାଉ। ଦୁଇ ନମ୍ବର ପଏଣ୍ଟ, ଗୃହସ୍ଥ ବ୍ୟବହାର ଭିତରେ ରହି ପାଠ ମଧ୍ୟ ପଢ଼ିବାକୁ ହେବ, ଡବଲ କୋର୍ସ କରିବାକୁ ହେବ। ଜ୍ଞାନର ସ୍ନାନ ଏବଂ ଯୋଗର ଯାତ୍ରା ନିଜେ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। ବରଦାନ, କୋମଳତାକୁ କମାଲରେ ପରିବର୍ତ୍ତନ କରି ମାୟା ଜିତ ହେଉଥିବା ଶକ୍ତି ସ୍ୱରୂପ ଭବ। ବିସ୍ତାର ଶକ୍ତି ସ୍ୱରୂପ ହେବା ପାଇଁ କୋମଳତାକୁ କମାଲ ଅର୍ଥାତ୍ ଚମତ୍କାରୀରେ ପରିବର୍ତ୍ତନ କର। କେବଳ ନିଜର ସଂସ୍କାର ଗୁଡ଼ିକୁ ପରିବର୍ତ୍ତନ କରିବାରେ କୋମଳ ହୁଅ, କର୍ମରେ କେବେ ବି କୋମଳ ହୁଅ ନାହିଁ, ଏଥିରେ ଶକ୍ତି ରୂପ ହୁଅ। ଯେଉଁମାନେ ଶକ୍ତି ରୂପ କବଚକୁ ଧାରଣ କରି ନିଅନ୍ତି ସେମାନଙ୍କୁ ମାୟାର କୌଣସି ବି ତୀର ଲାଗିପାରିବ ନାହିଁ। ସେଥିପାଇଁ ତୁମର ଚେହେରାରେ ଦୃଷ୍ଟି ଭଙ୍ଗୀରେ କୋମଳତା ପରିବର୍ତ୍ତେ ଶକ୍ତି ରୂପ ଦେଖାଯାଉ, ତେବେ ଯାଇ ମାୟା ଜିତ ହୋଇ ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାର ସାର୍ଟିଫିକେଟ୍ ନେଇପାରିବ। ସ୍ଲୋଗନ, ଯଦି ତ୍ରିକାଳଦର୍ଶୀର ଆସନ ଉପରେ ସ୍ଥିତ ହୋଇ ପ୍ରତ୍ୟେକ କର୍ମ କରିବ ତେବେ ମାୟା ଦୂରରୁ ହିଁ ଫେରି ଚାଲିଯିବ। ଅବ୍ୟକ୍ତ ଇଶାରେ, ଯେପରି ସାକାର ବାବା ଅକ୍ଲାନ୍ତ ଏବଂ କ୍ରସ୍ ସ୍ଥିତିର ଦୃଷ୍ଟାନ୍ତ ଦେଇ ଦେଖାଇଛନ୍ତି, ସେହିପରି ତୁମମାନଙ୍କୁ ମଧ୍ୟ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ହେବାକୁ ପଡ଼ିବ। ଏହା ହିଁ ହେଉଛି ସେବା। ସେବା କେବଳ ବାଣୀ ଦ୍ୱାରା ହୋଇନଥାଏ, ସ୍ଥିତି ଦ୍ୱାରା ମଧ୍ୟ ସେବା ହୋଇଥାଏ। ତେଣୁ ସମୟ ଅନୁସାରେ ଏବେ ନିଜର ସ୍ଥିତିକୁ ଏକରସ କର।